ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। କୃତ୍ରିମ ବୁଦ୍ଧିମତା ଦେଶର ସକାରାତ୍ମକ ପରିବର୍ତ୍ତନ ଦିଗେ ଗୋଟିଏ ବଡ଼ ସୁଯୋଗ ଆଏ, କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁର ଇଗ୍ନୋ ଆଞ୍ଚଳିକ ଦକ୍ଷତା କେନ୍ଦ୍ରର କଲେ ଶୁଭାରମ୍ଭ। ଶାସନ ଓ ପ୍ରଶାସନକେ କ୍ରିୟାଶୀଲ କରିବା ଲାଗି ଅଧିକାରୀମାନଙ୍କୁ 15 ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଆଇବା ମାର୍ଚ୍ଚ ମାସ ତକ ଚାଲବା ଧାନକିନା। ଆଉର୍ ରାଜ୍ୟ ଉଷଦ ଉଷ୍ଣାକିତି ପାଳନ କରାଯାଉଛି। ଇଂରାଜୀ ନୂଆ ବଛର 2026। ଦିନସାରା ମନ୍ଦିରମାନଙ୍କେ ଲାଗିଛି ଶ୍ରଦ୍ଧାଳୁମାନଙ୍କର ଭିଡ଼। ଏଥର ପୁରା ଖବର। କୃତ୍ରିମ ବୁଦ୍ଧିମତା ଖାଲି ଗୋଟିଏ ପ୍ରଯୁକ୍ତି ବିଦ୍ୟା ନୁହେଁ, ଦେଶର ସକାରାତ୍ମକ ପରିବର୍ତ୍ତନ ଦିଗେ ଗୋଟିଏ ବଡ଼ ସୁଯୋଗ ଆଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଭବନ ଆଜି କୃତ୍ରିମ ବୁଦ୍ଧିମତା ଦକ୍ଷତା ଶୀର୍ଷକ ଗୋଟିଏ କାର୍ଯ୍ୟକ୍ରମଟି ଉଦ୍ବୋଧନ ଦେଇକରି ରାଷ୍ଟ୍ରପତି କହିଛନ୍ତି, ଦେଶର ବହୁତ କ୍ଷେତ୍ରଟି କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱ ବଢ଼ାବାର୍ଥି ଲାଗିଛି। ଇ ଉପରେ ଶିକ୍ଷା ଗ୍ରହଣ କରବାର୍କେ ରାଷ୍ଟ୍ରପତି ଜୋର୍ ଦେଇଛନ୍ତି। ଏ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଇଗ୍ନୋ ଆଞ୍ଚଳିକ ଆଉ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ କରିଛନ୍। ଗୁଣବତ୍ତା ସମ୍ପନ୍ନ ଶିକ୍ଷା ଲାଗି ଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍।
ଉଚ୍ଚସ୍ତର କି ଶିକ୍ଷା ତଥା ଲର୍ନିଂ ସପୋର୍ଟ ଉସ୍ କ୍ଷେତ୍ର କେ ଲୋକଙ୍କ ଲିଏ ସୁଲଭ ବନାନେ ହେତୁ ଏ ଏକ ମହତ୍ୱପୂର୍ଣ୍ଣ କଦମ ହେ। ଇଗ୍ନୋ ତଥା କୌଶଲ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ କେ ସହଯୋଗ ସେ ରାଇରଙ୍ଗପୁର ମେ ସ୍କିଲ ସେଣ୍ଟର କେ ଶୁରୁଆତ ଭି ଏକ ସରାହନୀୟ ପ୍ରୟାସ ହେ। ବିଶେଷ ରୂପ ସେ ମହିଳା, ଗ୍ରାମୀଣ ଭାଇ ବହନ ଓ ଜନଜାତୀୟ ସମାଜ କେ ଲୋକଙ୍କ ଲିଏ ଇଏ ଏକ ବହୁତ ଲାଭକାରୀ ସିଦ୍ଧ ହୋଗା।
କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ସ୍କିଲ୍ ଦ ନେସନ୍ ଏଆଇ ଚ୍ୟାଲେଞ୍ଜ ଶୀର୍ଷକ ଥି ଛାତ୍ରଛାତ୍ରୀ ଆଉ ସାଂସଦମାନଙ୍କ ଲାଗି ଗୋଟିଏ ଜାତୀୟ ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସଙ୍ଗେ ଚଳିତ ବଛରର ଆଭିମୁଖ୍ୟ ଆଉ କାର୍ଯ୍ୟକ୍ରମ ବାବଦେ ଆଜି ଆଲୋଚନା କରିଛନ୍। ଶାସନ ପ୍ରଶାସନକେ କ୍ରିୟାଶୀଲ କରିବା ଲାଗି ଶ୍ରୀ ମାଝି ମୁଖ୍ୟ ଶାସନ ସଚିବଙ୍କୁ 15 ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍। 2036 ମସିହା ତକ ଓଡ଼ିଶାର ଅର୍ଥନୀତି 500 ବିଲିୟନ୍ ଡଲର୍କେ ପହଞ୍ଚବା ଲକ୍ଷ୍ୟ ହାସଲ କରିବା ଲାଗି ଅଗ୍ରାଧିକାର ଭିତ୍ତିଥି କାମ କରିବାର ସହିତ ଓଡ଼ିଶାକେ ଶ୍ରେଷ୍ଠ 5ଟା ବିକଶିତ ରାଜ୍ୟ ଭିତରେ ରଖବାର ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍। ଜ୍ଞାନ ପରିଚାଳିତ ଶିଳ୍ପ ଆଉ ସେବା କ୍ଷେତ୍ରକେ ପ୍ରାଥମିକତା ଦେଇକରି ତୁର୍ତ୍ତି ଶିଳ୍ପାୟନକେ ନଜରଠି ରଖିକରି ଭିନ୍ ଭିନ୍ ପ୍ରକ୍ରିୟା ତୁର୍ତ୍ତି କରିବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପମାନଙ୍କର ନିୟମିତ ସମୀକ୍ଷା ଓ ସଫଳ ରୂପାୟନ, ଗବେଷଣା, ଖାଲିଥିବା ପଦବୀ ଆଇବା 2 ବର୍ଷ ଭିତରେ ପୂରଣ କରିବାର ଦିଗେ ପଦକ୍ଷେପ ନେବାର ସହିତ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ନିର୍ଦ୍ଦେଶନାମାଥି କୁହାଯାଇଛି। କେନ୍ଦ୍ର ସରକାର ଆଇବା ମାସର 1 ତାରିଖରୁ ତମାଖୁ ଦରବ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଆଉ ପାନ୍ ମସଲା ଉପରେ ନୂଆ ସେସ୍ ଲାଗୁ କରିବେ। ଧାରି ଜିଏସ୍ଟି ଦର ଉପରେ ଏହି ଅତିରିକ୍ତ ଶୁଳ୍କ କାର୍ଯ୍ୟକାରୀ କରାଯିବା। ପାନ୍ ମସଲା, ସିଗରେଟ୍, ତମାଖୁ ଆଉ ଇ ରକମର ଦରବ ଉପରେ 40% ଜିଏସ୍ଟି ଆଉ ବିଡ଼ି ଉପରେ 18% ଜିଏସ୍ଟି ଲାଗୁ ହେବ। ଇତର ଛଡ଼ା ପାନ୍ ମସଲା, ତମାଖୁ ଦରବ ଉପରେ ସ୍ୱାସ୍ଥ୍ୟ ଆଉ ଜାତୀୟ ସୁରକ୍ଷା ସେସ୍ ବିଲ୍ ଲାଗୁ କରାଯିବା। ଗଲା ମାସେ ସଂସଦର ନୂଆ ସ୍ୱାସ୍ଥ୍ୟ ଆଉ ଜାତୀୟ ସୁରକ୍ଷା ସେସ୍ ଲାଗୁ ବାବଦ ବିଧେୟକ ପାରିତ ହୋଇଥିଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓ ଆଜି ତା'ର ସ୍ଥାପନା ଦିବସ ପାଳନ କରୁଛି। 1958 ମସିହା ବେଲ୍କେ ଭାରତୀୟ ବାୟୁସେନାର ପ୍ରଯୁକ୍ତି ବିଦ୍ୟା ବିକାଶ ପ୍ରତିଷ୍ଠାନ ଆଉ ପ୍ରଯୁକ୍ତି ବିଦ୍ୟା ବିକାଶ ଆଉ ଉତ୍ପାଦନ ନିର୍ଦ୍ଦେଶାଳୟ ଆଉ ପ୍ରତିରକ୍ଷା ବିଜ୍ଞାନ ପ୍ରତିଷ୍ଠାନକେ ମିଶାଇକରି ଡିଆର୍ଡିଓର ଗଠନ କରାଯାଇଥିଲା। ଏ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଜ୍ଞାନିକ ଆଉ ଡିଆର୍ଡିଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇକରି ସ୍ୱଦେଶୀ ଅସ୍ତ୍ରଶସ୍ତ ନିର୍ମାଣ ଆଉ ଭବିଷ୍ୟତ ଲାଗି ପ୍ରଯୁକ୍ତି ବିଦ୍ୟାକେ ଠିକ୍ ବାଟେ ବ୍ୟବହାର କରବାର ଦିଗେ ଡିଆର୍ଡିଓ ତୟାର ରହିଛି ବୋଲି କହିଛନ୍। ରାଜ୍ୟ ଗୃହନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତାରେ ବିଭାଗର କାର୍ଯ୍ୟକ୍ରମମାନଙ୍କର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଭୁବନେଶ୍ୱରନ ହୋଇଯାଇଛି। ବୈଠକଟି ରାଜ୍ୟର ନଗର ଉନ୍ନୟନକେ ଆହୁରି ତୁର୍ତ୍ତି କରିବାର ସହିତ ନାଗରିକମାନଙ୍କ ଲାଗି ଉନ୍ନତ ସୁବିଧା ଯୋଗାଇ ଦେବାର ଉପରେ ଜୋର୍ ଦିଆଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସହଯୋଗ ଯୋଜନା ସହିତ ଅଲଗା ପ୍ରମୁଖ କାର୍ଯ୍ୟକ୍ରମମାନଙ୍କର ସଫଳ ରୂପାୟନ ବାବଦେ ଆଲୋଚନା କରାଯାଇଥିଲା। ଇତର ସହିତ ରାଜ୍ୟର ସବୁ ସହର ରାସ୍ତାମାନଙ୍କୁ ଗାଡ଼ଖାଲ ମୁକ୍ତ କରବାର ଲକ୍ଷ୍ୟ ହାସଲ କରବାରକେ ବୈଠକଟି ଆଲୋଚନା କରାଯାଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ ବିଏସ୍ଏନ୍ଏଲ୍ ଆଜିଠାରୁ ସାରା ଦେଶରେ ଭଏସ୍ ଓଭର ୱାଇଫାଇ ସେବା ମୂଲ କରବାରକେ ଘୋଷଣା କରିଛି। ଯୋଗାଯୋଗ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶର ଫି ଟେଲିକମ୍ ସର୍କଲ୍ନ ବିଏସ୍ଏନ୍ଏଲ୍ ଗ୍ରାହକମାନଙ୍କ ଲାଗି ଇ ସେବା ମିଳିପାରବା। ୱାଇଫାଇ ନେଟୱର୍କ ଜରିଏ ଗ୍ରାହକମାନଙ୍କୁ ଭଏସ୍ କଲ୍ ଆଉ ମେସେଜ୍ କରବାର ସୁବିଧା ମିଳିପାରବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। राइजे आइबा मार्च मास तक मंडी मानके धानघिना प्रक्रिया चालबा बोली खाद्य जोगाण और खाउटी कल्याण मंत्री कृष्ण चंद्र पात्र कहिछन। भुवनेश्वर खरीफ धानघिना और ई केवाईसी बाबदे सूचना देकर मंत्री श्री पात्र कहिछन राइजे एप तक 2,30,000 चाषी धान बिकिछन आउ 10,50,000 मेट्रिक टन धान घिना हिचे बोली श्री पात्र कहिछन।
ଆମେ ସମସ୍ତଙ୍କ ଧାନ କିଣିବୁ ଆଉ ଇଏ ପ୍ରୋକ୍ୟୁରମେଣ୍ଟ ମାର୍ଚ୍ଚ ମାସ ପାଖରେ ଚାଲିବୁ ଆଉ ଯେଉଁ 10-12 ଜିଲ୍ଲା ରହିଗଲା ସେ ମଧ୍ୟ ଏଇ ଭିତରେ ଆରମ୍ଭ ହୋଇଛି। ଟୋକନ ସବୁଠୁ ଅଧିକା ଦିଆଯାଇଛି। ଗତ ବର୍ଷ ଏତିକି ବେଳକୁ ଆମର 5,00,000 ଟୋକନ ଦିଆଯାଇଥିଲା। ବର୍ତ୍ତମାନ ଆମେ 11,00,000 ଟୋକନ ଦେଇସାରିଲୁଣି। 11,00,000 ତାର କାରଣ ହେଲା ଆମେ ଏଇ ବର୍ଷ ଛୋଟ ଚାଷୀ କ୍ଷୁଦ୍ର ଚାଷୀ ଭାଗ ଚାଷୀ ଏମାନଙ୍କୁ ଆଗ ଟୋକନ ଦେଇଛୁ ତ ସେଥିପାଇଁ ଟୋକନ ସଂଖ୍ୟା ମଧ୍ୟ ବଢ଼ିଛି।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି କେନ୍ଦ୍ର ସରକାର ରାଜ୍ୟନୁ 6,00,000 ମେଟ୍ରିକ ଟନ୍ ଚାଉଳ ପଠାବେ। ସେଥିର୍ ଭିତରୁ 5,00,000 ମେଟ୍ରିକ ଟନ୍ ଉଷ୍ଣା ଆଉ 1,00,000 ମେଟ୍ରିକ ଟନ୍ ଅରୁଆ ଚାଉଳ ପଠାବେ। ଏହାଦେ ରାଜ୍ୟ 7,00,000 ମେଟ୍ରିକ ଟନ୍ ଚାଉଳ ମହଜୁଦ ଅଛି। ବାକି ଚାଉଳକେ ନିଲାମ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି ଢେଙ୍କାନାଳ ଶାଖା ତରଫ ପିଏଚ୍ଡି ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗଣମାଧ୍ୟମଟି ପିଏଚ୍ଡି ପାଠ୍ୟକ୍ରମକେ ଆଇଆଇଏମ୍ସି ନୂଆଦିଲ୍ଲୀ ଢେଙ୍କାନାଳ ଆଉ ଅଲଗା ଶାଖା ନଭିଲ୍ ଏକାସାଙ୍ଗେ ମୂଲ କରାଯାଇଛି। ଆଇଆଇଏମ୍ସି କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ କର ଆଭାସୀ ଜରିଏ ଇତାର ଶୁଭାରମ୍ଭ କରିଛନ୍। ଏହି ପଦକ୍ଷେପ ଗଣମାଧ୍ୟମ ଆଉ ଯୋଗାଯୋଗ ପାଠ୍ୟକ୍ରମଟି ଉନ୍ନତ ବିବିଧ ବିଷୟଥି ଗବେଷଣା କ୍ଷେତ୍ରକେ ଆହୁରି ବରକସ କରିବା ବୋଲି ଆଶ କରାଯାଉଛି। ସାରା ରାଇଜେ ଆଜି ଇଂରାଜୀ ନୂଆ ବଛର 2026 ବହୁତ ଉଷ୍ଣାକିତି ପାଳନ କରାଯାଉଛି। ଏହି ଅବସରରେ ଗଲା ଅଧାରାତିନୁ ନୂଆ ବଛରକେ ସ୍ୱାଗତ ଜନେଇକରି ଭିନ୍ ଭିନ୍ ଅନୁଷ୍ଠାନ ସଂଗଠନ ବ୍ୟକ୍ତିବିଶେଷଙ୍କ ତରଫ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ଭୋରନୁ ଲୋକେ ଭିନ୍ ଭିନ୍ ଦେବାଦେବୀଙ୍କ ମନ୍ଦିର ଯାଇକରି ସେନ ପୂଜାର୍ଚ୍ଚନା କରୁଛନ୍। ଇଂରାଜୀ ନୂଆ ବଛର ଅବସରରେ ମହାପୁରୁମାନଙ୍କ ଦର୍ଶନ ଲାଗି ପୁରୀ ଶ୍ରୀମନ୍ଦିର ଗଲାକାଲିଠାରୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗି ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫ ଜବର ପ୍ରସ୍ତୁତି କରାଯାଇଛି। ନୂଆ ବଛର ଲାଗି ଗଲା ରାତି 11 ମହାପୁରୁମାନଙ୍କର ପହୁଡ଼ ନୀତି କରାଯାଇଥିଲା ଆଉ 1:45 ଦ୍ୱାରପିଟା ନୀତି କରାଯାଇକରି ସର୍ବସାଧାରଣ ଦର୍ଶନ ମୂଲ ହୋଇଥିଲା। ସେଡ଼େ ଶୃଙ୍ଖଳିତ ଭାବେ ଭକ୍ତମାନେ ମହାପୁରୁମାନଙ୍କର ଦର୍ଶନ କରିଥିବା ବେଳେ ସମୁଦ୍ର ଖଣିନ ଆଜି ସକାଳୁ ସୂର୍ଯ୍ୟ ଉଦୟ ଦେଖିବାର ଲାଗି ଜବର ଭିଡ଼ ଜମିଥିଲା। ଶୃଙ୍ଖଳିତ ଦର୍ଶନ ଆର୍ ଭିଡ଼କେ ନିୟନ୍ତ୍ରଣ କରିବା ଲାଗି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଇଂରାଜୀ ନୂଆବଛର ଅବସରରେ ମା ସମଲେଇଙ୍କର ଦର୍ଶନ ଲାଗି ସକାଳୁ ସକାଳୁ ସମ୍ବଲପୁର ସମଲେଇ ମନ୍ଦିର ଆଜି ଭକ୍ତଙ୍କର ଜବର ଭିଡ଼ ଲାଗିଥିଲା। ଏଥିଲାଗି ପହପହର 5 ମାଙ୍କର ଆଳତି କରାଯାଇଥିଲା। 6 ଭକ୍ତମାନଙ୍କ ଲାଗି ମନ୍ଦିରର କବାଟ ଖୋଲାଯାଇଥିଲା। ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ ଆଉ ମନ୍ଦିର ପ୍ରଶାସନ ତରଫ ଧାଡ଼ି ଦର୍ଶନ ସହିତ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନୂଆବଛର ଲାଗି ଆଜି ରାତି 10:30 ତକ ମନ୍ଦିରର ଦ୍ୱାର ଖୋଲା ରହିବା। ନୂଆବଛର ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ନଭିଲ ଦେବାଦେବୀ ମନ୍ଦିର ମାନଙ୍କେ ଭକ୍ତଙ୍କର ଭିଡ଼ ଲାଗିଥିଲା। ଭକ୍ତମାନେ ପାତାଳି ଶ୍ରୀକ୍ଷେତ୍ରନ ମହାପ୍ରଭୁମାନଙ୍କର ଦର୍ଶନ କରିଛନ୍। ଜାଗା ଜାଗାନ ବଣଭୋଜିର ଆସର ଭିଲ ଜମିଥିଲା। ସେନ୍ତା ବୌଦ୍ଧ ଜିଲ୍ଲା ନଭିଲ ନୂଆ ବଛର ଅବସରରେ ଦେବାଳୟମାନଙ୍କେ ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଥିଲା। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର 9 ଦିନେ ଗୋପପୂରଣ ଆଜି କୃଷ୍ଣ ବଳରାମଙ୍କର ବିଦାୟ ଉତ୍ସବ ଆଉ ଗୋପୀମାନଙ୍କର ବିଳାପ କୃଷ୍ଣ ବଳରାମଙ୍କୁ ଧରିକରି ଅକ୍ରୁରଙ୍କର ମଥୁରା ଯାତ୍ରା ବାଗି ଦୃଶ୍ୟ ପରିବେଶିତ ହୋଇଥିଲା। ସେଆଡ଼େ ମଥୁରା ନଗରୀନ ମଥୁରା ଆମ୍ରବନ ଶ୍ରୀକୃଷ୍ଣଙ୍କର ଭକ୍ତିଥି ବୁଡ଼ିଥିବା ମୁନି ଋଷିଙ୍କର ଉପରେ କଂସଙ୍କର ଅତ୍ୟାଚାର ରୁଦ୍ରଶୂଳ ପ୍ରାପ୍ତି ଶିବତାଣ୍ଡବ ଆଉ କୃଷ୍ଣ ବଳରାମଙ୍କ ମଥୁରା ପ୍ରବେଶ ଦୃଶ୍ୟ ଅଭିନୟ କରାଯାଇଥିଲା। ଦେବଗଡ଼ ଜିଲ୍ଲାର ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ମୋବାଇଲ ସେବା ୟୁନିଟ୍ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ସଚେତନତା ରଥକେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଆଉ ଅଲଗା ଅଧିକାରୀମାନେ ଶୁଭାରମ୍ଭ କରିଛନ୍। ବୌଦ୍ଧ ଜିଲ୍ଲାର ପରିବହନ ବିଭାଗ ତରଫ ଆସ୍ଥାନୁ ସଡ଼କ ସୁରକ୍ଷା ସପ୍ତାହ ମୂଲ କରାଯାଇଛି। ଏହି ଅବସରରେ ସଡ଼କ ସୁରକ୍ଷାକୁ ନେଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଜି ସଡ଼କ ସୁରକ୍ଷା ସମିତିର ବୈଠକ ହୋଇଯାଇଛି। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛେ। ଆଇବା 3 ତକ ଧୀରେ ଧୀରେ ରାତିର ତାପମାତ୍ରା 2-3 ତକ ବଢ଼ବା ଆଉ ଶୀତ କମ୍ବା। ଆଇବା 24 ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। শেষে মুখ্যা খবর ফের খায়। কৃত্রিম বুদ্ধিমত্তা দেশের সকারাত্মক পরিবর্তন দিগে গোটে বড় সুযোগ আয়ে কহিলে রাষ্ট্রপতি রায়রংপুর ইগ্নো আঞ্চলিক দক্ষতা কেন্দ্রর কলে শুভারম্ভ। শাসন ও প্রশাসনকে ক্রিয়াশীল করবার লাগি অধিকারী মানুষ 15 সূত্রী নির্দেশাবলী দেলে মুখ্যমন্ত্রী। রাইজে আইবা মার্চ মাস তক চালবা ধানঘিনা আর রাইজে উষত উষ্ণা কীর্তি পালন করা যাচ্ছে ইংরাজী নয় বছর 2026 দিন সারা মন্দির মানকে লাগিছে শ্রদ্ধালু মানকর ভিড়। আজির আঞ্চলিক খবর ইনসেসলা জুহার।